ଡକ୍ଟର ମାୟାଧର ମାନସିଂହଙ୍କ ଚିଟାଉ ଏହି କ୍ରମରେ ଅନ୍ତରର ମୁଗ୍ଧବାଣୀ ଏକାନ୍ତ ପ୍ରାଣର ଲକ୍ଷ୍ମୀ ମୋର ପ୍ରାଣର ସର୍ବସ୍ୱ ମୋର ନୀଳଦାୟିନୀ ଲକ୍ଷ୍ମୀ ମୋର ଗଭୀର ପ୍ରୀତିର ପାଗଳି ମୋର ବାୟାଣୀ ବଡ଼ ବ୍ୟସ୍ତ ମୁଁ କିଛି ପଡ଼େନି ଫେଲ୍ ହେବି ବୋଲି ବଡ଼ ଆଶଙ୍କା ଏବେ ଟିକିଏ ସେଇଥିଲାଗି ବ୍ୟସ୍ତ ସେଇଥିଲାଗି କାଲି ଚିଠି ଦେଇପାରିଲିନି ଦାଦା ଏପର୍ଯ୍ୟନ୍ତ କାହିଁକି ଆସିଲେନି କଥା କ'ଣ ହେଲା ଲେଖ ତମେ ତ ଏଇନେ ଆସୁନ ଏମିତି ହେଉଛ କାହିଁକି ତମେ ଗଲାବେଳକୁ ମୁଁ ଗାଁକୁ ଯାଇଥିବି ଅପା ବୋଧହୁଏ ଆସିଥିବ ମୁଁ ନଗଲେ ତମକୁ ସାଧ୍ୟ ବନେଇବ କିଏ ଓହ ତମେ କେମିତି ଲେଖୁଛ ମୁଁ ତ ତମ ଲେଖା ଦେଖି ମୁଗ୍ଧ ହୋଇଯାଉଛି ତମେ କାହିଁକି ଲେଖାଲେଖି ଅଭ୍ୟାସ କରୁନ କହିଲ କେତେଥର କହିଲେଣି ଶୁଣୁନା କିଆ ତମର ସତ୍ୟ ଉପଲବ୍ଧି କରିବାର ଏକ ବିଚିତ୍ର ଶକ୍ତି ଅଛି ଦେଖୁଛି ବିବାହ ଦିନରୁ କଥାରେ କଥାରେ ମୁଁ ବରାବର ଦେଖିଆସୁଛି ମୁଁ ଯାହା ବହୁତ ପଢ଼ି ଓ ବହୁତ ଅନୁଭବ କରି ସିଦ୍ଧାନ୍ତ କରିଛି ତମେ ଅଜ୍ଞାତ ସାରରେ ସେ ସତ୍ୟ କଥା କଥାରେ କଥାରେ କହି ପକାଇବାର ମୁଁ ଅନେକ ଥର ଦେଖିଛି ତମର ସାହିତ୍ୟିକ ରୁଚି ଓ ସମାଲୋଚନାରେ ମୁଁ ତ ଅନେକ ସମୟରେ ଆଶ୍ଚର୍ଯ୍ୟ ହୁଏ ତମେ କାହିଁକି ଲେଖା ଅଭ୍ୟାସ କରୁନ କହିଲ ଭାବିବନି ମୁଁ ତୁମକୁ ଖୁସି କରିବା ଲାଗି ଏସବୁ କହୁଛି ସେ ନୀଚତା ମୋଠାରେ ନାହିଁ ମୁଁ ଅନ୍ତରର ମୁଗ୍ଧ ବାଣୀ କହୁଛି ମାତ୍ର ଏଥରର ଚିଠିରେ ଅନେକ ସତ୍ୟ କଥା ଲେଖିଛ ଅବଶ୍ୟ ସେଥିରେ ଅପରିପକ୍ୱତା କିଛି କିଛି ଅଛି ତଥାପି ତମ ବୟସର ପିଲା ପକ୍ଷରେ ସେସବୁ ଆଶ୍ଚର୍ଯ୍ୟର କଥା ବାସ୍ତବିକ ଏପରି ବାଳିକା ଭାଗ୍ୟବାନମାନଙ୍କୁ ହିଁ ମିଳେ ତମେ ଲେଖିବ କି ଦେଖ ତମେ ମୋଟା ହେବନି ହଉ ଗାଁକୁ ଆସ ମୋଟା ନହେଲା ଯାଏ ତମକୁ ମୁଁ ଘରେ ପୁରେଇ ଦେବିନି ସେତେବେଳେ ଏଥର ଋତୁବେଳେ ମୋ କଥା ମାନିବ ମୋର ଆଦେଶ ସ୍ୱାମୀର ଆଦେଶ ନୁହେଁ ପରମ ପ୍ରିୟର ଆଦେଶ ପାଳିତ ହେବ ବୋଲି ଆଶା କରି ଆଦେଶ ଦିଆହେଉଛି ମୋର ପାପକୁ କିପରି ଭାବରେ ସଂସ୍କାର କରିଛି ତାହା ଭବିଷ୍ୟତରେ ଜାଣିବ ବର୍ତ୍ତମାନ ତାର ଆଲୋଚନା ବନ୍ଦ ଥାଉ ଗୋଟିଏ ଚିଠି ପଠେଇଲି ବଡ଼ କୌତୁକରେ କିଛିଦିନ ତଳେ ଆଉ ଏପରି ଖଣ୍ଡେ ପାଇଥିଲି ମୁଁ ଏମାନଙ୍କୁ କିପରି ଭାବରେ ଉତ୍ତର ଦେବି ଜାଣେ ନା ତେବେ ସହାନୁଭୂତି ସମ୍ପନ୍ନ ଉତ୍ତର ଦିଏ ଆସ ଆସ ମୋର କଳ୍ପଲତା ଜୀବନର ଲକ୍ଷ୍ମୀ କୁଟୀରର ଲକ୍ଷ୍ମୀ ମୋର ପ୍ରାଣର ସମଗ୍ର ବ୍ୟଗ୍ରତାରେ ଆଲିଙ୍ଗନ ଦିଏ ଶୀଘ୍ର ଚିଠି ଦିଅ ମୁଁ ଅନେଇ ରହିଛି ଇଏ ବ୍ୟସ୍ତତା ଭିତରେ ତମର ଚିଠି ହିଁ ଏକମାତ୍ର ଶାନ୍ତିଧାରା ଇତି ତମର ଅତ୍ୟନ୍ତ ପ୍ରିୟ ତମର ଶ୍ରୋତାବନ୍ଧୁ ଏଇଠି ଶେଷ ହେଲା ମାନସିଂହଙ୍କର ଚିଠି ଅନ୍ତରର ମୁଗ୍ଧବାଣୀ ରହିଲୁ ନମସ୍କାର।